ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ 12 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 88 ସଂସଦୀୟ ଆସନରେ ଆଜି ମତଦାନ ଜାରି ରହିଛି। ପ୍ରଧାନମନ୍ତ୍ରୀ ତଥା ବିଜେପି ନେତା ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗର ଉତ୍ତର ଓ ଦକ୍ଷିଣ ମାଲଦାରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରିଛନ୍ତି। ଭିଭିପାଟ୍ ରେକର୍ଡ ସହ ଇଭିଏମ୍ ତଥ୍ୟର ଶତପ୍ରତିଶତ ପୁନଃ ଯାଞ୍ଚ କରିବା ନେଇ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଭାରତ ଦକ୍ଷିଣ କୋରିଆ ମଧ୍ୟରେ ନିରସ୍ତ୍ରୀକରଣ ଏବଂ ଅସ୍ତ୍ରଶସ୍ତ ପ୍ରସାର ନିୟନ୍ତ୍ରଣ ଉପରେ ସିଓଲରେ ଆଲୋଚନା ହୋଇଛି ଏବଂ ଦୁବାଇରେ ଚାଲିଥିବା ଏସୀୟ ଆଥ୍ଲେଟିକ୍ସରେ ଭାରତକୁ 3 ସ୍ୱର୍ଣ୍ଣପଦକ ମିଳିଛି। ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଆଜି ଜୋରଦାର ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ 12 ରାଜ୍ୟ ଏବଂ ଜାମ୍ମୁ କାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳର ମୋଟ 88 ସଂସଦୀୟ ନିର୍ବାଚନ ମଣ୍ଡଳୀରେ ମତଦାନ ହେଉଛି। ଏହି ନିର୍ବାଚନ ମଣ୍ଡଳୀଗୁଡ଼ିକ ମଧ୍ୟରେ କେରଳର 20, କର୍ଣ୍ଣାଟକର 14, ରାଜସ୍ଥାନର 13, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରର 8 ଲେଖାଏଁ, ମଧ୍ୟପ୍ରଦେଶର 6, ଆସାମ ଓ ବିହାରର 5 ଲେଖାଏଁ, ପଶ୍ଚିମବଙ୍ଗ ଓ ଛତିଶଗଡ଼ର 3 ଲେଖାଏଁ ଆସନ ଏବଂ ମଣିପୁର, ତ୍ରିପୁରା ଓ ଜାମ୍ମୁ କାଶ୍ମୀରର 1 ଲେଖାଏଁ ଆସନ ରହିଛି। ମଧ୍ୟପ୍ରଦେଶର ବେତୁଲ ଏସ୍ଟି ସଂସଦୀୟ କ୍ଷେତ୍ର ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବାକୁ ଥିବାବେଳେ ବିଏସ୍ପି ପ୍ରାର୍ଥୀଙ୍କ ଦେହାନ୍ତ ଯୋଗୁଁ ଏହାକୁ ତୃତୀୟ ପର୍ଯ୍ୟାୟକୁ ଘୁଞ୍ଚାଇ ଦିଆଯାଇଛି। ସକାଳ 7 ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା 6 ଶେଷ ହେବ। ଦେଶର ବିଭିନ୍ନ ସ୍ଥାନରୁ ଆମ ସମ୍ଭାଦଦାତାମାନେ ସୂଚନା ଦେଇଛନ୍ତି, ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ଯୁବ ଓ ମହିଳା ଭୋଟରଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଛି। ଆଜି ଯେଉଁ ପ୍ରମୁଖ ପ୍ରାର୍ଥୀମାନେ ନିର୍ବାଚନ ଲଢୁଛନ୍ତି ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ତେଜସ୍ୱୀ ସୂର୍ଯ୍ୟ, ହେମାମାଳିନୀ, ବିଜେପିର ଅରୁଣ ଗୋଭିଲ ଓ ଓମ୍ ବିର୍ଲା ରହିଛନ୍ତି। କଂଗ୍ରେସରୁ ରାହୁଲ ଗାନ୍ଧୀ, ଶଶି ଥରୁର୍, ଡିକେ ସୁରେଶ ଏବଂ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଅଛନ୍ତି। ଏହି ପର୍ଯ୍ୟାୟରେ ମଣିପୁର ଲୋକସଭା ନିର୍ବାଚନ ମଣ୍ଡଳୀର 4 ପ୍ରାର୍ଥୀଙ୍କ ସହ ସମୁଦାୟ 1,202 ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଏହି ପର୍ଯ୍ୟାୟରେ 1,67,000 ମତଦାନ କେନ୍ଦ୍ରରେ 16,00,000 ଅଧିକ ପୁଲିଂ ଅଫିସରକୁ ନିୟୋଜିତ କରାଯାଇଛି। ପାଖାପାଖି 16 ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏହି ପର୍ଯ୍ୟାୟରେ ପାଖାପାଖି 35,00,000 ମତଦାତା ପ୍ରଥମଥର ମତଦାନ କରିବା ପାଇଁ ପଞ୍ଜିକୃତ ହୋଇଛନ୍ତି। ମଣିପୁର ଆଉଟର ମଣିପୁର ସଂସଦୀୟ କ୍ଷେତ୍ରର 13 ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଛି। ସକାଳ 7 ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ 4 ପର୍ଯ୍ୟନ୍ତ ଚାଲିବ। ଆଭ୍ୟନ୍ତରୀଣ ବିସ୍ଥାପିତଙ୍କ ପାଇଁ 8 ସ୍ୱତନ୍ତ୍ର ମତଦାନ କେନ୍ଦ୍ର ସମେତ ଏହି ପର୍ଯ୍ୟାୟରେ 848 ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ଏଗୁଡ଼ିକ ମଧ୍ୟରୁ 401 ଜଣଙ୍କୁ ଅତ୍ୟନ୍ତ ସମ୍ଭେଦନଶୀଳ ଘୋଷଣା କରାଯାଇଛି। ଚଳିତ ମାସ 19 ତାରିଖରେ ପ୍ରଥମ ପର୍ଯ୍ୟାୟରେ ବାହାର ମଣିପୁର ସଂସଦୀୟ କ୍ଷେତ୍ରର 15 ବିଧାନସଭା କ୍ଷେତ୍ରରେ ମତଦାନ ହୋଇଥିଲା। ପ୍ରଧାନମନ୍ତ୍ରୀ ତଥା ବିଜେପି ନେତା ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗର ଉତ୍ତର ଓ ଦକ୍ଷିଣ ମାଲଦା ପ୍ରାର୍ଥୀଙ୍କ ସମର୍ଥନରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ସେ ଶାସକ ତୃଣମୂଳ କଂଗ୍ରେସର ଦୁର୍ନୀତିକୁ ଦର୍ଶାଇ କହିଛନ୍ତି, ଟିଏମ୍ସିର ଅପଶାସନ ଯୋଗୁଁ ରାଜ୍ୟରେ ବିଦ୍ୟାଳୟ ସେବା ଆୟୋଗ ନିଯୁକ୍ତିରେ ବହୁସଂଖ୍ୟକ ପ୍ରାର୍ଥୀ ଚାକିରି ହରାଇଛନ୍ତି। ନିକଟରେ କୋଲକାତା ହାଇକୋର୍ଟ 2016 ଏସ୍ସିଏସ୍ସି ନିଯୁକ୍ତିକୁ ରଦ୍ଦ କରିଦେଇଛନ୍ତି। ଏସ୍ଏସ୍ସି ନିଯୁକ୍ତି ଅଧୀନରେ ଚାକିରି ଦେବା ପାଇଁ ଶାସକ ଦଳର ନେତାମାନେ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଏହି ଦୁର୍ନୀତିର ସିବିଆଇ ତଦନ୍ତ କରୁଛି। ତୃଣମୂଳ କଂଗ୍ରେସ ଶାସନରେ ମହିଳାମାନେ ସୁରକ୍ଷିତ ନଥିବା ସନ୍ଦେଶକାଲୀ ଘଟଣା ପ୍ରମାଣିତ କରିଛି ବୋଲି ମୋଦି କହିଛନ୍ତି। ସେ ଅଭିଯୋଗ କରିଛନ୍ତି, ଟିଏମ୍ସି କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିନାହିଁ। ବିଜେପି କ୍ଷମତାକୁ ଆସିଲେ ମାଲଦାବାସୀଙ୍କ ବିକାଶ ହେବ। ଅନ୍ୟପକ୍ଷରେ ଟିଏମ୍ସି ଅଧ୍ୟକ୍ଷ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ 25,000 ଅଧିକ ସ୍କୁଲ ଚାକିରି ବାତିଲକୁ ନେଇ ଚିନ୍ତା ପ୍ରକଟ କରିବା ସହ ଏହାକୁ ଘୋର ଅନ୍ୟାୟ ବୋଲି କହିଛନ୍ତି। ଗତକାଲି ମେଦିନପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଏକ ନିର୍ବାଚନ ରାଲିରେ ସେ ଅଭିଯୋଗ କରିଥିଲେ ଯେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବାରୁ ରୋକିବା ପାଇଁ ଏହି ଲୋକଙ୍କୁ ବିଜେପି ଯୋଜନାବଦ୍ଧ ଭାବେ ଚାକିରିରୁ ବାହାର କରିଦେଇଛି। ତେଲଙ୍ଗାନାରେ ମେ 13 ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏକ ଚାର୍ଜସିଟ୍ ଜାରି କରିଛି, ଯେଉଁଥିରେ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ରାଜ୍ୟକୁ ସମର୍ଥନ କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ଚାର୍ଜସିଟ୍ରେ ଦାବି କରାଯାଇଛି ଯେ ପାଣ୍ଠି ଆବଣ୍ଟନ, କ୍ରିଷ୍ଣା ନଦୀରେ ଜଳ ଆବଣ୍ଟନ, ମେଡିକାଲ କଲେଜ, ଆଇଆଇଏମ୍ ଓ ଟ୍ରିପଲ୍ ଆଇଟି ଆବଣ୍ଟନରେ ତେଲଙ୍ଗାନା ପ୍ରତି ଅନ୍ୟାୟ ହୋଇଛି। ଗତକାଲି ହାଇଦ୍ରାବାଦରେ ମନ୍ତ୍ରୀ ଓ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ରାଜ୍ୟ କଂଗ୍ରେସ ସଭାପତି ତଥା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡି ଏହି ଚାର୍ଜସିଟ୍ ଜାରି କରିଛନ୍ତି। ସ୍ୱିସ୍ ବ୍ୟାଙ୍କରେ ଗଚ୍ଛିତ କଳାଧନ ଫେରାଇ ଆଣିବା ଏବଂ ବାର୍ଷିକ 2 କୋଟି ଚାକିରି ହାରରେ 20 କୋଟି ନିଯୁକ୍ତି ଦେବାରେ ବିଜେପି ବିଫଳ ହୋଇଥିବା ଦଳ ଅଭିଯୋଗ କରିଛି। ଭୋଟର ଭେରିଫାଏବୁଲ୍ ପେପର ଅଡିଟ୍ ଟ୍ରେଲ୍, ଭିଭିପାଟ୍ ରେକର୍ଡ ସହ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଇଭିଏମ୍ ତଥ୍ୟର ଶତ ପ୍ରତିଶତ ପୁନଃ ଯାଞ୍ଚ କରିବାକୁ ହୋଇଥିବା ଆବେଦନକୁ ଆଜି ସୁପ୍ରିମ୍କୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଏହି ମାମଲାଗୁଡ଼ିକର ଆଦେଶ ପାଇଁ ଏପ୍ରିଲ୍ 18 ତାରିଖକୁ ସୁପ୍ରିମ୍କୋର୍ଟ ସଂରକ୍ଷିତ ରଖିଥିଲେ ହେଁ ଖଣ୍ଡପୀଠ ନିର୍ବାଚନ ଆୟୋଗଙ୍କଠାରୁ କିଛି ବୈଷୟିକ ସ୍ୱଷ୍ଟୀକରଣ ଚାହୁଁଥିବାରୁ ଏହାକୁ ଏପ୍ରିଲ୍ 24 ତାରିଖ ପାଇଁ ପୁନର୍ବାର ତାଲିକାଭୁକ୍ତ କରାଯାଇଥିଲା। ନିର୍ବାଚନ ଆୟୋଗ ଦେଇଥିବା ଉତ୍ତରକୁ ବିଚାରକୁ ନେଇ ଆଜି କୋର୍ଟ ଏହି ଆଦେଶ ଦେଇଛନ୍ତି। ରାୟର ସମାପ୍ତି ସମ୍ପର୍କରେ ଉଲ୍ଲେଖ କରି ଜଷ୍ଟିସ୍ ଖାନ୍ନା କହିଛନ୍ତି ଯେ ବାଲାଟ୍ ପେପର ବ୍ୟବସ୍ଥାରେ ପୁଣି ମତଦାନ କରିବା, ଇଭିଏମ୍ ଭିଭିପାଟ୍ ଯାଞ୍ଚ ସମ୍ପୂର୍ଣ୍ଣ କରିବା ଏବଂ ଭୋଟରଙ୍କୁ ଭିଭିପାଟ୍ ସ୍ଲିପ୍ ଦେବା ପାଇଁ ହୋଇଥିବା ପ୍ରାର୍ଥନାକୁ ପ୍ରତ୍ୟାଖ୍ୟାନ କରାଯାଇଛି। ତେବେ ସୁପ୍ରିମ୍କୋର୍ଟ ନିର୍ବାଚନ କମିଶନକୁ 2 ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଇଭିଏମ୍ରେ ଚିହ୍ନ ଲୋଡ଼ ହେବା ପରେ ସିମ୍ବଲ୍ ଲୋଡିଂ ୟୁନିଟ୍କୁ ସିଲ୍ କରି କଣ୍ଟେନର୍ରେ ସୁରକ୍ଷିତ ରଖାଯାଉ। ପ୍ରାର୍ଥୀ ଓ ସେମାନଙ୍କ ପ୍ରତିନିଧିମାନେ ସିଲ୍ରେ ଦସ୍ତଖତ କରିବେ। ଫଳାଫଳ ଘୋଷଣା ପରେ ସିଲ୍ ହୋଇଥିବା କଣ୍ଟେନର୍ଗୁଡ଼ିକୁ ଅତି କମ୍ରେ 45 ଦିନ ପର୍ଯ୍ୟନ୍ତ ଇଭିଏମ୍ ସହିତ ଷ୍ଟୋର୍ରୁମ୍ରେ ରଖାଯିବ। ଅନ୍ୟ ଏକ ନିର୍ଦ୍ଦେଶନାମାରେ କୁହାଯାଇଛି 5% ଇଭିଏମ୍ ଯଥା କଣ୍ଟ୍ରୋଲ୍ ୟୁନିଟ୍, ବ୍ୟାଲଟ୍ ୟୁନିଟ୍ ଏବଂ ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭିଭିପାଟ୍ରେ ଜଳିଯାଇଥିବା ମେମୋରି ସେମି କଣ୍ଟ୍ରୋଲର୍କୁ 2 ଓ 3 ନମ୍ଘର ପ୍ରାର୍ଥୀଙ୍କ ଲିଖିତ ଅନୁରୋଧ କ୍ରମେ ଇଭିଏମ୍ ନିର୍ମାତାଙ୍କ ଏକ ଟିମ୍ ଦ୍ୱାରା ଯାଞ୍ଚ କରାଯିବ। ଫଳାଫଳ ପ୍ରକାଶ ପାଇବାର 7 ଦିନ ମଧ୍ୟରେ ଏଭଳି ଅନୁରୋଧ କରାଯାଇପାରିବ। ଅନୁରୋଧ କରିବା ପାଇଁ ପ୍ରାର୍ଥୀ ଖର୍ଚ୍ଚ ବହନ କରିବେ ଏବଂ ଯଦି ଇଭିଏମ୍ରେ ତ୍ରୁଟି ପରିଲକ୍ଷିତ ହୁଏ ତେବେ ଖର୍ଚ୍ଚ ଫେରସ୍ତ ହେବ। ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଆଜି ନିରସ୍ତ୍ରୀକରଣ ଏବଂ ଅସ୍ତ୍ରଶସ୍ତ ପ୍ରସାରଣ ନିୟନ୍ତ୍ରଣ କରିବା ଉପରେ ସିଓଲରେ ଆଲୋଚନା ହୋଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ପରମାଣୁ, ରାସାୟନିକ ଏବଂ ଜୈବିକ କ୍ଷେତ୍ରକୁ ନିରସ୍ତ୍ରୀକରଣ ଏବଂ ଅସ୍ତ୍ରଶସ୍ତ ପ୍ରସାର ନିୟନ୍ତ୍ରଣ କରିବା ନେଇ ରେଟିଂ କ୍ଷେତ୍ରରେ ବିକାଶ ସଂକ୍ରାନ୍ତରେ ଉଭୟ ପକ୍ଷ ଆଲୋଚନା କରିଛନ୍ତି। ଆଞ୍ଚଳିକ ଅଣପ୍ରସାର ପ୍ରସଙ୍ଗ, ବାହ୍ୟ ମହାକାଶ ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗ, ସାମରିକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ସମେତ ପାରମ୍ପରିକ ଅସ୍ତ୍ରଶସ୍ତ ଏବଂ ବହୁପକ୍ଷ ରପ୍ତାନୀ ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ମୁଆପୁଇ ସାୟୁଇଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧି ଦଳ ଗଠିତ ହୋଇଥିଲା। ଦକ୍ଷିଣ କୋରିଆ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଣପ୍ରସାରଣ ଓ ପରମାଣୁ ବ୍ୟାପାର ମହାନିର୍ଦ୍ଦେଶକ ୟୁନ୍ ଜୋଙ୍ଗ୍ କ୍ୱାନ୍। ଏକବିଂଶ ଏସୀୟ 20 ବର୍ଷରୁ କମ୍ ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ରେ ପୁରୁଷ ଓ ମହିଳା 3000 ମିଟର ଷ୍ଟିପଲ୍ ଚେଜ୍ ଇଭେଣ୍ଟରେ ଭାରତୀୟ ଖେଳାଳିମାନେ ଆଧିପତ୍ୟ ବଜାୟ ରଖିଛନ୍ତି। ଦୁବାଇରେ ଚାଲିଥିବା ଏହି ଚାମ୍ପିୟନ୍ସିପ୍ର ଦ୍ୱିତୀୟ ଦିନରେ ଭାରତର ସ୍ୱର୍ଣ୍ଣପଦକ ସଂଖ୍ୟା 3କୁ ବୃଦ୍ଧି ପାଇଛି। ମହିଳା 3000 ମିଟର ଷ୍ଟିପଲ୍ ଚେଜ୍ ଇଭେଣ୍ଟରେ ଏକତା ଦେ 10:31.92 ସମୟ ନେଇ ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ରଣବୀର ସିଂହ ପୁରୁଷ ପ୍ରତିଯୋଗିତାରେ 9:22.62 ସ୍ୱର୍ଣ୍ଣପଦକ ଜିତିଛନ୍ତି। ଏହା ପୂର୍ବରୁ ଅନୁରାଗ ସିଂହ କାଲେର ପୁରୁଷ ସର୍ଟଫୁଟ୍ ଇଭେଣ୍ଟରେ ସ୍ୱର୍ଣ୍ଣପଦକ ଜିତିଥିଲେ। ମୋଟ ଉପରେ ଭାରତୀୟ ଆଥ୍ଲେଟ୍ମାନେ ଆଜି 7ଟି ପଦକ ଜିତିଛନ୍ତି। ଚୀନ୍ର ସାଂଘାଇଠାରେ ଚାଲିଥିବା ତୀରନ୍ଦାଜି ବିଶ୍ୱକପ୍ରେ ଜ୍ୟୋତି ସୁରେଖା ଭେନମ୍ ଓ ଅଭିଷେକ ବର୍ମାଙ୍କ କମ୍ପାଉଣ୍ଡ ମିକ୍ସ ଟିମ୍ ଫାଇନାଲ୍ରେ ପ୍ରବେଶ କରି ଭାରତ ପାଇଁ 4ଥ ପଦକ ସୁନିଶ୍ଚିତ କରିଛନ୍ତି। ସେମିଫାଇନାଲ୍ରେ ବିଶ୍ୱର ଦ୍ୱିତୀୟ ସ୍ଥାନରେ ଥିବା ଭାରତୀୟ ଯୋଡ଼ି ମେକ୍ସିକୋର ଆଣ୍ଡ୍ରିଆ ବେସେରା ଓ ଲୋଟ୍ ମ୍ୟାକ୍ସିମୋ ଓଟିଜ୍ଙ୍କୁ 155-151ରେ ପରାସ୍ତ କରିଛି। ଆସନ୍ତାକାଲି ସ୍ୱର୍ଣ୍ଣପଦକ ମୁକାବିଲାରେ ସେମାନେ ଏଷ୍ଟୋନିଆକୁ ଭେଟିବେ। ଅନ୍ୟପକ୍ଷରେ ବୁଧବାର ଫାଇନାଲ୍ରେ ପ୍ରବେଶ କରିଥିବା ମହିଳା କମ୍ପାଉଣ୍ଡ ଦଳରେ ଜ୍ୟୋତି ସୁରେଖା ମଧ୍ୟ ସଦସ୍ୟ ଅଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ 12ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 88ଟି ସଂସଦୀୟ ଆସନରେ ଆଜି ମତଦାନ ଜାରି ରହିଛି। ପ୍ରଧାନମନ୍ତ୍ରୀ ତଥା ବିଜେପି ନେତା ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗର ଉତ୍ତର ଓ ଦକ୍ଷିଣ ମାଲଦାରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରିଛନ୍ତି। ଭିଭିପାଟ୍ ରେକର୍ଡ ସହ ଇଭିଏମ୍ ତଥ୍ୟର ଶତ ପ୍ରତିଶତ ପୁନଃ ଯାଞ୍ଚ କରିବା ନେଇ ହୋଇଥିବା ଆବେଦନକୁ ଆଜି ସୁପ୍ରିମ୍କୋର୍ଟ ଖାରଜ କରିଦେଇଛନ୍ତି। ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ନିରସ୍ତ୍ରୀକରଣ ଏବଂ ଅସ୍ତ୍ରଶସ୍ତ ପ୍ରସାର ନିୟନ୍ତ୍ରଣ ଉପରେ ସିଓଲରେ ଆଲୋଚନା ହୋଇଛି ଏବଂ ଦୁବାଇରେ ଚାଲିଥିବା ଏସୀୟ ଆଥ୍ଲେଟିକ୍ସରେ ଭାରତକୁ 3ଟି ସ୍ୱର୍ଣ୍ଣପଦକ ମିଳିଛି। ସମ୍ବାଦ ଶେଷ ହେଲା।